भगवते वासुदेवाय।
ପୋୟୋ ଗ୍ରାମର ଗ୍ରାମ ନାଁଟା କ'ଣ? ପୋୟୋ ଗ୍ରାମର ଆମର ଭକ୍ତ ସ୍ୱଜନ ବୃନ୍ଦ ଏବଂ ମାତୃବୃନ୍ଦ ଏବଂ ଛୋଟ ଶିଶୁବୃନ୍ଦ, ଆଜି ପବିତ୍ର ଜଗନ୍ନାଥ ବାବାଙ୍କର ଆଜି ତିରୋଭାବ ଦିବସ, ସେହି ଉପଲକ୍ଷେ ଆମକୁ ମାଧୁରୀ ବାବା ଅନୁରୋଧ କରିଥିଲେ ଆଜି କିଛି କଥା ଭଗବାନଙ୍କ କଥା କହିବା ପାଇଁ। ତେଣୁ ଆମେ ସେ ବିଷୟରେ କେତେ ପର୍ଯ୍ୟନ୍ତ କଥା କହିବା? କେତେ ସମୟ କଥା କହିବା? ବାରଟା ଦଶ ଆଚ୍ଛା। ତେଣୁ ଆମେ କିଛି ସମୟ ଭଗବାନ କଥା କହିବା। ତେଣୁ ଆପଣମାନେ ଏଇ ଭଗବାନଙ୍କ କଥା ଶ୍ରବଣ କରିବେ। କେତେ ସମୟ କଥା ଠିକ ଅଛି, କିଛି ସମୟ କଥା କହିବା ଇଏ, ତାପରେ ଆମେ ପ୍ରସାଦ ସେବନ କରିବା। ତେଣୁ ଏଇ ଯେଉଁ ପ୍ରସାଦ ସେବନ କରିବା, ଆମେ ଅନୁରୋଧ କରିବା ଯେଉଁମାନେ ରୋଷେଇ କରୁଛନ୍ତି ଟିକେ କଥା ଟିକେ ନିରବତା ରକ୍ଷା କରିବେ। ତେଣୁ ଆମର ଏଇ ଯେଉଁ ଭଗବାନ କଥା, ଇଏ ମଧ୍ୟ ଗୋଟେ ଖାଦ୍ୟ। ଯେମିତି ଆମେ ପ୍ରସାଦ ପାଇବା, କଥା ପରେ ଆମେ ପ୍ରସାଦ ପାଇବା, ଭଗବାନଙ୍କର ଆଳତି ହେବ, ବାବାଙ୍କର ସ୍ମୃତିଚାରଣରେ ଆମର ମାଧୁରୀ ବାବା କିଛି କଥା କହିବେ, ଅନ୍ୟମାନେ ମଧ୍ୟ କିଛି କହିବେ ସେ ବିଷୟରେ। ତେଣୁ ଆମର ଭାଗବତ କଥାକୁ ଘଣ୍ଟାଟେ ଭିତରେ ସୀମିତ ରଖିଲେ ଆପଣମାନେ ମଧ୍ୟ କିଛି କିଛି କଥା କହିବେ, ତାପରେ ଭଗବାନଙ୍କର ଆରତି ହେବ ଏବଂ ଆମେ ପ୍ରସାଦ ସେବନ କରିବା। ତେଣୁ ଏ ଭଗବାନ କଥା ଶୁଣିଲେ ଇଏ ମଧ୍ୟ ଆମର ଆତ୍ମାର ଆହାର। ଆମେ ଯେମିତି ଶରୀର ପାଇଁ ବହୁତ କାର୍ଯ୍ୟ କରୁଛେ, ସକାଳୁ ଉଠି ସ୍ନାନ ଇତ୍ୟାଦି କରୁଛେ, ଖାଦ୍ୟ ଗ୍ରହଣ କରୁଛେ, ପାନୀୟ ବା କିଛି ପାଣି ପିଉଛେ, ସେଇଭଳି ଭାବରେ ଆମର ଆତ୍ମାର ଖାଦ୍ୟ ହେଉଛି ଏଇ ଭଗବାନ କଥା। ଆତ୍ମା ସମ୍ବନ୍ଧରେ ଲୋକମାନେ ପ୍ରାୟ ଜାଣିନାହାନ୍ତି ବିଶେଷ ଭାବରେ, କାରଣ ସାଧାରଣତଃ ଲୋକମାନେ କହିଲେ ଭାବିଲେ ଆମେ ନିଜର ଯେଉଁ ପରିଚୟ ଦେଉଛେ, ତାହେଲେ ଆମେ ଏଇ ଶରୀର ସମ୍ବନ୍ଧରେ ପରିଚୟ ଦେଉଛେ, ଆମେ ହେଉଛେ ଆମର ନାମ ହେଉଛି ଏହା, ଆମେ ହେଉଛି ଅମକ ଗ୍ରାମର ଜନ୍ମ ନେଇଛେ, ଅମକ ବର୍ଷ ଅମକ ସାଲରେ ଜନ୍ମ ନେଇଥିଲେ, ଏଇଭଳି ଭାବରେ ଆମେ ପରିଚୟ ଦେଉଛେ। କିନ୍ତୁ ସେ ପରିଚୟଟା ଆମର ପ୍ରକୃତ ପରିଚୟ ନୁହେଁ, ଏବଂ ମାନବ ଜନ୍ମ ଉଦ୍ଦିଷ୍ଟ ହେଇଛି ସେ ବିଷୟରେ ଜାଣିବା ପାଇଁ ଯେ ପ୍ରକୃତରେ ଆମେ କିଏ। ଆମ ଜୀବନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକମାନେ, ଅଧିକାଂଶ ଲୋକ, ଶତକଡ଼ା ଆମେ କହିବା 99 ଭାଗ ଲୋକ ତାଙ୍କର ଜୀବନ ଯେଉଁ ବିତାଉଛନ୍ତି, ସେମାନେ ଏ ଅନୁସନ୍ଧାନ କରୁନାହାନ୍ତି। ତେଣୁ ଆମର ଇସ୍କନକୁ ଆପଣମାନେ ଜାଣିଥିବେ, ଆମର ମାଧୁରୀ ବାବା ମଧ୍ୟ ଏଇ ଇସ୍କନ ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଆଉ ଇସ୍କନ ଦ୍ୱାରା ସାରା ପୃଥିବୀରେ ଏଇ ଭଗବାନଙ୍କ କଥା ପ୍ରଚାର କରାଯାଉଛି। ତେଣୁ ପାଶ୍ଚାତ୍ୟ ଜଗତର ଲୋକମାନେ, ସେମାନେ ଯଦିଓ ବହୁତ ଉନ୍ନତ, ସେମାନଙ୍କର ଧନ ସମ୍ପତ୍ତି ଇତ୍ୟାଦି ବହୁତ ବିଳାସ ବ୍ୟସନ ସବୁ ରହିଛି, ବହୁତ ଭୋଗ ସାମଗ୍ରୀ ସବୁ ରହିଛି, କିନ୍ତୁ ତଥାପି ସେମାନେ ସେଥିରେ ଶାନ୍ତି ପାଇପାରୁନଥିଲେ। ଏତେ ଧନ ସମ୍ପତ୍ତି ରହିଛି, ଏତେ ବହୁତ ଉପଭୋଗର ସାମଗ୍ରୀ ରହିଛି, ତଥାପି ସେମାନେ ସବୁ ଆତ୍ମହତ୍ୟା କରୁଥିଲେ, ହିପି ପାଲଟି ଯାଇଥିଲେ। ପ୍ରଭୁପାଦ ମହାରାଜ ଆପଣଙ୍କର ଜଗନ୍ନାଥ ବସ ବାବୁଜୀ ମହାରାଜ ଯେଉଁଭଳି ଭାବରେ ଏଠି ଗୋଟେ ଆଶ୍ରମ କରିଛନ୍ତି, ଏଇ ଆଶ୍ରମର କରିବାର ଉଦ୍ଦେଶ୍ୟ ହେଉଛି ଏ ଗ୍ରାମବାସୀମାନେ ସେଥିରେ ତା ଦ୍ୱାରା ଉପକୃତ ହେବେ। ଲୋକମାନେ ଗୃହରେ ଏଇ ଯେଉଁ ଗୃହର ଆବଶ୍ୟକତା ପୂରଣ କରିବାରେ ତାଙ୍କର ସମୟ ଚାଲିଯାଉଛି। ଆଜି ଆମର ବାବା କହୁଥିଲେ ତାଙ୍କର ଜଣେ ଭଉଣୀଙ୍କର ଶାଶୁ ସେ ଯାଇଥିଲେ କାର୍ଯ୍ୟ କରିବା ପାଇଁ, ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ, ତାଙ୍କର ମୁଣ୍ଡ ବୁଲେଇଲା, ସେ ଆସିଲେ ପଳେଇ ଆସିଲେ ଗୃହକୁ ଆସିଲେ ଏବଂ ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କଲେ। ତେଣୁ କେତେବେଳେ ଆମର ମୃତ୍ୟୁ ଆସିଯିବ ଆମେ କହିପାରିବା ନାହିଁ। ତେଣୁ ଏଇ ଯେଉଁ ମାନବ ଜନ୍ମର ଯେଉଁ ଉଦ୍ଦେଶ୍ୟ ଥିଲା ସେ ଉଦ୍ଦେଶ୍ୟ ଆମେ ସାଧନ କରିପାରିଲେ କି ଛୋଟ ପିଲା ମଧ୍ୟ ମୃତ୍ୟୁବରଣ କରୁଛି, କିଏ ବହୁତ ବୃଦ୍ଧ ବୟସ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧ ବୟସରେ ମୃତ୍ୟୁବରଣ କରୁଛି, କିଏ ଯୁବକ ବୟସରେ ମୃତ୍ୟୁବରଣ କରୁଛି। ଏ ଜୀବନଟା ଅନିଶ୍ଚିତ, କହିହେବ ନାହିଁ କେତେବେଳେ ଆମର ଶରୀର ଶେଷ ଚାଲିଯିବ। ତେଣୁ ଏଇ ଯେଉଁ ପ୍ରଭୁପାଦ ମହାରାଜ ଯାଇଥିଲେ, ଯିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କର କେମିତି ମଙ୍ଗଳ କରାଯିବ, ଲୋକମାନେ କେମିତି ଉପକୃତ ହେବେ, ଲୋକମାନେ କାହିଁକି ଦୁଃଖରେ ରହୁଛନ୍ତି ନା ସେମାନେ ଭଗବାନଙ୍କୁ ଭୁଲି ଯାଇଛନ୍ତି। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ କୃଷ୍ଣ ତାରେ ଦେହ ସଂସାର ଆଦି ଦୁଃଖ। ଏ ଭୌତିକ ଜଗତ ଯେଉଁ ତିଆରି ରହିଛେ ଆମେ, ଭୌତିକ ଜଗତରେ ଇଏ ଆମେ ରହିଛେ, ପୃଥିବୀ ଲୋକ ରହିଛେ, ଆର ଉପରେ ଆହୁରି ଛଅଟି ଲୋକ ରହିଛି, ଭୂଲୋକ ସ୍ୱର୍ଗଲୋକ ମହତ ଲୋକ ଜନଲୋକ ତପଲୋକ ବ୍ରହ୍ମଲୋକ, ବ୍ରହ୍ମା ରହିଛନ୍ତି ସେଠି, ବହୁତ ଭୋଗ ଐଶ୍ୱର୍ଯ୍ୟ ସବୁ ରହିଛି ବ୍ରହ୍ମଲୋକରେ। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତାରେ ଆପଣମାନେ ପଢ଼ୁଛନ୍ତି ଯେଉଁମାନେ, ତତ୍ପକ୍ଷେ ଆମେ ଅନୁରୋଧ କରିବା ସମସ୍ତ ଗ୍ରାମବାସୀମାନଙ୍କୁ, ସମସ୍ତେ ଏଇ ପ୍ରଭୁପାଦଙ୍କର ଯେଉଁ ରହିଛି ଭଗବତ ଗୀତା ଏଇ ବହି ପାଠ କରନ୍ତୁ। ଆମେ ଯେଉଁ କଥା କହୁଛେ ସେଇ ବହି ପଢ଼ିକିରି କଥା କହୁଛୁ, ଆମେ କିଛି ମନକୁ କଥା କହୁନ, ଶାସ୍ତ୍ର କଥା କହୁଛୁ, ସାଧୁ ଶାସ୍ତ୍ର ଗୁରୁ ଯାହା କହିଛନ୍ତି ଆମେ ସେ ହିଁ କହୁଛେ। ଆପଣମାନେ ମଧ୍ୟ ଯଦି ପାଠ କରିବେ, ଦିନକୁ ଗୋଟିଏ ଗୋଟିଏ ଶ୍ଳୋକ ଯଦି ପଢ଼ିବେ, ତାହେଲେ ଏ ଜ୍ଞାନ ମଧ୍ୟ ଆପଣମାନେ ମଧ୍ୟ ପ୍ରାପ୍ତ ହୋଇଯିବେ। ଏବଂ ବିଶେଷ ଭାବରେ ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର ଦାୟିତ୍ୱ ହେଉଛି ଏଇଟା, ସେମାନେ ଏଇ ଶିକ୍ଷା ଗ୍ରହଣ କରି ଏଇ ଶିକ୍ଷାକୁ ପ୍ରଚାର କରିବେ। 500 ବର୍ଷ ତଳେ, 550 ବର୍ଷ ପାଖାପାଖି, 532 ବର୍ଷ ତଳେ ଆସିଥିଲେ ଚୈତନ୍ୟ ମହାପ୍ରଭୁ, ଏବଂ ସେ ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ଏଇ ଆଦେଶ ଦେଇଛନ୍ତି ଯେ ଭାରତ ଭୂମିତେ ମନୁଷ୍ୟ ଜନ୍ମ ହୋଇଲ ଯାର, ଜନ୍ମ ସାର୍ଥକ କରିକର ପର ଉପକାର। ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ଅନ୍ତତ ପକ୍ଷେ ସେମାନେ ଜାଣିବା କଥା କାହିଁକି ସେମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ତାଙ୍କର ଜୀବନର ଉଦ୍ଦେଶ୍ୟ କ'ଣ, ଏଇସବୁ ଜିନିଷ ଯଦି ସେମାନେ ଜାଣିପାରିବେ ତାହେଲେ ବୁଝିବାକୁ ପଡ଼ିବ ଯେ ତାଙ୍କର ଜୀବନ ସାର୍ଥକ ହେଲା, ଜନ୍ମ ସାର୍ଥକ ହେଲା। ଆଜି ଜଗନ୍ନାଥ ଦାସ ବାବାଜୀଙ୍କର ଜନ୍ମ ସାର୍ଥକ ହୋଇଯାଇଛି, ଯେଉଁଥିପାଇଁ କି ଆଜି ତାଙ୍କର ତିରୁଭାବରେ ଆଜି ଏଇସବୁ ଆମେ ଏଇଠି ଏକଜୁଟ ହେଇଛେ। ଭଗବାନଙ୍କର ଗତକାଲି ଭଗବାନଙ୍କ ନାମ କୀର୍ତ୍ତନ ହେଲା, କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ, ସେ ନାମ କୀର୍ତ୍ତନ ହେଲା। ନାମ କୀର୍ତ୍ତନର ମହାତ୍ମା ଜାଣିବା ପାଇଁ ଆମେ ଏଇ କଥା ବର୍ତ୍ତମାନ କହୁଛେ, ଭଗବାନ କଥା କହୁଛେ। ସାଧୁ କହିଲେ ସିଏ ହେଉଛନ୍ତି ସାଧୁ, ସାଧୁର ବହୁତ ସଂଜ୍ଞା ରହିଛି, କିନ୍ତୁ ବିଶେଷ ଭାବରେ ଭାଗବତ କୁହାଯାଇଛି ଯେ ପରୀକ୍ଷିତ ତୁ ରାଜସେ ଜନ୍ମ କର୍ମ ବିଳାପନମ ସଂସ୍ଥାଞ୍ଚ ପାଣ୍ଡୁପୁତ୍ରାଣାମ ବକ୍ଷେ କୃଷ୍ଣ କଥୋଦୟମ। ପରୀକ୍ଷିତ ମହାରାଜ ବିଷୟରେ ସୁତ ଗୋସ୍ୱାମୀ ଯେତେବେଳେ ସୌନକାଦି ଋଷିଙ୍କୁ କହୁଛନ୍ତି ନୈମିଷାରଣ୍ୟରେ, ସେତେବେଳେ ସେ କହୁଛନ୍ତି ଏ ପରୀକ୍ଷିତ ଏଭଳି ଜଣେ ରାଜା ଥିଲେ, ରାଜାମାନଙ୍କ ଭିତରେ ସେ ଜଣେ ଋଷି ଥିଲେ। ଆଜି ଆମର ଯେଉଁ ରହିଛନ୍ତି ମନ୍ତ୍ରୀମାନେ ସବୁ ରହିଛନ୍ତି, ବିଭିନ୍ନ ଦେଶ ସବୁ ଶାସନ ଚାଲିଛି, ତାଙ୍କର ସବୁ ପ୍ରାଇମ୍ ମିନିଷ୍ଟର କି ପ୍ରେସିଡ଼େଣ୍ଟ ସବୁ ରହିଛନ୍ତି। ତେଣୁ ଏଇ ଯେଉଁମାନେ ଶାସନରେ ରହିଛନ୍ତି ସେ ଶାସକ, ପ୍ରକୃତ ଶାସକ, ଆଦର୍ଶ ଶାସକ କିଏ? ପରୀକ୍ଷିତ ମହାରାଜ ଥିଲେ ଜଣେ ଆଦର୍ଶ ଶାସକ। ତେଣୁ ରାଜା ଭଗବତ ଗୀତାରେ ଭଗବାନ କହିଛନ୍ତି ନରାଣାଞ୍ଚ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ରାଜା ଯିଏ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ତେଣୁ ଯିଏ ଶାସକ ହେବେ ସେ ଭଗବାନଙ୍କର ପ୍ରତିନିଧି ହିସାବରେ ଶାସନ କରିବେ। କାରଣ ଏ ଭୌତିକ ଜଗତ ଇଏ ହେଉଛି ସୃଷ୍ଟି ହେଉଛି, କିଛି କାଳ ରହୁଛି, ଅନ୍ତିମରେ ସେଇଟା ଧ୍ୱଂସ ହୋଇଯାଉଛି। ସୃଷ୍ଟି ସ୍ଥିତି ପାଳନ ଏ ତିନୋଟି ଜିନିଷ ଚାଲିଛି। ସୃଷ୍ଟି ବ୍ରହ୍ମା ସୃଷ୍ଟି କରୁଛନ୍ତି, ପାଳନ କରୁଛନ୍ତି ବିଷ୍ଣୁ ପାଳନ କରୁଛନ୍ତି, ଏବଂ ଶିବଜୀ ସଂହାର କରୁଛନ୍ତି। ଏବେ ଶ୍ରାବଣ ମାସ ଚାଲିଛି, ଭକ୍ତମାନେ ପାଣି ଦେଉଛନ୍ତି, ଶିବଜୀଙ୍କର ପାଖରେ ଯାଇ ସୋମବାରରେ ପାଣି ଦେଉଛନ୍ତି, ଶ୍ରାବଣ ମାସରେ ଜଳ ପ୍ରଦାନ କରୁଛନ୍ତି। ଶିବଜୀଙ୍କର ଦୁଇଟି କୃପା ରହିଛି, ଶିବଜୀ ବୈଷ୍ଣବମାନଙ୍କ ଭିତରେ ଯଥା ଶମ୍ଭୁ ବୋଲି କୁହାଯାଇଛି, ବୈଷ୍ଣବମାନ ଯଥା ଭାଗବତର ଅନ୍ତିମରେ ସେ କଥା କୁହାଯାଉଛି। ବୈଷ୍ଣବମାନଙ୍କର ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ, ସେ ଭଗବାନଙ୍କର ନାମ ସବୁବେଳେ ଜପ କରୁଛନ୍ତି, ଗୁଣଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବୈଷ୍ଣବ ଆମେ ସବୁ ବୈଷ୍ଣବ ଗୁଣଗାନ କଲେ, ଜଗନ୍ନାଥ ଦାସ ବାଜ ମହାରାଜ ଜଣେ ବୈଷ୍ଣବ ଥିଲେ, ବୈଷ୍ଣବର ବହୁତ ଗୁଣ ରହିଛି, ଏବଂ ବୈଷ୍ଣବମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଏ ଶ୍ରାବଣ ମାସରେ ଶିବଜୀଙ୍କ ପାଖରେ ଯେଉଁ ଜଳ ପ୍ରଦାନ କରାଯାଉଛି ଶିବଜୀଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଶିବଜୀଙ୍କର ଦୁଇଟି କୃପା ରହିଛି, ଗୋଟେ ସକପଟ କୃପା ଗୋଟେ ଅକପଟ କୃପା। ବୈଷ୍ଣବମାନଙ୍କ ମଧ୍ୟ ସେହିଭଳି ଭାବରେ ଦୁଇ ପ୍ରକାର କୃପା ରହିଛି, ଗୋଟେ କପଟ କୃପା ଗୋଟେ ହେଉଛି ନିଷ୍କପଟ କୃପା। ଶିବଜୀଙ୍କର ବିଷୟରେ ଆମେ କହିବା ସକପଟ କୃପା, କେମିତି କପଟ କୃପା ଦେଇଛନ୍ତି। ବହୁତ ଅସୁରମାନେ ସବୁ ଶିବଜୀଙ୍କର ପୂଜା କରନ୍ତି, ଶିବଜୀଙ୍କର ପୂଜା କରିକି ସେ ଶିବଜୀଙ୍କୁ ପୂଜା କରନ୍ତି। ତାଙ୍କର ପୂଜାର ଉଦ୍ଦେଶ୍ୟ ହେଉଛି କେମିତି ତାଙ୍କର ମନସ୍କାମନା ପୂରଣ ହେବ। ତାଙ୍କର ବିଭିନ୍ନ ପ୍ରକାର କାମନା ରହିଛି, ସେ କାମନା ପୂରଣ କରିବା ପାଇଁ ସେମାନେ ଶିବଜୀଙ୍କର ପୂଜା କରନ୍ତି। ତେଣୁ ଶିବଜୀ ତାଙ୍କୁ ଯେଉଁ ତାଙ୍କର ମନସ୍କାମନା ପୂରଣ କରିଦିଅନ୍ତି ସେଇଟା କପଟ ଯୁକ୍ତ କୃପା। ଭାଗବତ ବର୍ଣ୍ଣନା କରାଯାଇଛି, ଜଣେ ଥିଲେ ଅସୁର ଥିଲେ, ଭସ୍ମାସୁର ବୋଲି କୁହାଯାଉଛି। ସେ ପଚାରିଲେ, ନାରଦମୁନିଙ୍କୁ ପଚାରିଲେ ଯେ ବ୍ରହ୍ମା ବିଷ୍ଣୁ ଶିବଜୀ ତାଙ୍କ ଭିତରେ ଶ୍ରେଷ୍ଠ କିଏ, କାହାକୁ ଆମେ ଶୀଘ୍ର ସନ୍ତୁଷ୍ଟ କରିପାରିବା, ଆମ ମନସ୍କାମନା ପୂର୍ଣ୍ଣ କରିପାରିବା। ତେଣୁ ତାଙ୍କର ଯେହେତୁ ବହୁତ ପ୍ରକାର କାମନା ରହିଛି, ସେଥିପାଇଁ ନାରଦମୁନି କହିଲେ ତୁମେ ଶିବଜୀଙ୍କର ଆରାଧନା କର, ତୁମେ ଶୀଘ୍ର ତାଙ୍କ କୃପା ପ୍ରାପ୍ତ ହେବ। ତେଣୁ ଦଶମ ସ୍କନ୍ଧ 88-89 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ସେ ଶିବଜୀଙ୍କର ପୂଜା କଲେ। ଆମେ ଯେମିତି ଆଜି ଏ ଶ୍ରାବଣ ମାସରେ ଜଳ ପ୍ରଦାନ କରୁଛେ, ସେଇଭଳି ଭାବରେ ସେ ଜଳ ପୂଜା କରୁଥିଲେ ଶିବଜୀଙ୍କୁ ସନ୍ତୁଷ୍ଟ କରିବା ପାଇଁ। ତେଣୁ ଶିବଜୀ ଯେତେବେଳେ ବୃକାସୁର, ତାଙ୍କ ନାମ ହେଉଛି ବୃକାସୁର, ତେଣୁ ଯେତେବେଳେ ଶିବଜୀ ପ୍ରକଟ ହେଲେ ନାହିଁ, ସେତେବେଳେ ସେ ନିଜର ମସ୍ତକକୁ ଛେଦନ କରିକି ଯଜ୍ଞରେ ପ୍ରଦାନ କରିବା ପାଇଁ ଉପସ୍ଥିତ ପ୍ରସ୍ତୁତ ରହିଲେ, ତେଣୁ ଶିବଜୀ ଆବିର୍ଭାବ ହେଲେ। ଶିବଜୀ ଯେତେବେଳେ ଆବିର୍ଭାବ ହେଲେ ତାଙ୍କର ପତ୍ନୀଙ୍କ ସହିତ ଆସିଲେ, ପାର୍ବତୀଙ୍କ ସହିତ ଆସିଲେ, କିନ୍ତୁ ଏ ଯେଉଁ ଅସୁର ସ୍ୱଭାବ ବିଷୟରେ ଭଗବତ ଗୀତା 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅସୁର ସ୍ୱଭାବ କହିଲେ କ'ଣ ସବୁ ରହିଛି। ବିଶେଷ ଭାବରେ ଅସୁରମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ତେଣୁ ସେମାନେ ଭଗବାନଙ୍କର ପୂଜା ଆରାଧନା ନକରି ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଭଗବାନ ହେଉଛନ୍ତି ଜଣେ, ଦୁଇ ଜଣ ନୁହନ୍ତି ଭଗବାନ, ଆଉ ଯେତେ ସବୁ ରହିଛନ୍ତି ଅକେଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ। ଏକମାତ୍ର ଭଗବାନ ହେଉଛନ୍ତି କୃଷ୍ଣ, ଆଉ ଯିଏ ସବୁ ରହିଲେ ସମସ୍ତେ ତାଙ୍କର ଭୃତ୍ୟ, ତାଙ୍କର ସେବକ। ଆମେ ସମସ୍ତେ ଭଗବାନଙ୍କର ସେବକ, ଆମର ଉଦ୍ଦେଶ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ତାଙ୍କର ସେବା କରିବା, ଏ ଭଗବାନ କଥା କହିବା, ଭଗବାନ କଥା ଶୁଣିବା ମାତ୍ରେ ସେ ମଧ୍ୟ ଭଗବାନଙ୍କର ସେବାରେ ଯାଉଛି। 9 ପ୍ରକାର ସେବା ରହିଛି, ଶ୍ରବଣ କୀର୍ତ୍ତନ ଗୋଟେ ଗୋଟେ ସେବା ମଧ୍ୟ ରହିଛି। ତେଣୁ ସେ ଯେତେବେଳେ ଦେଖିଥିଲେ ପାର୍ବତୀଙ୍କର ବହୁତ ସୁନ୍ଦର ରୂପ ଦେଖିକରି ତାଙ୍କୁ ଉପଭୋଗ କରିବା ପାଇଁ ଚାହିଁଲେ, ତେଣୁ ଶିବଜୀଙ୍କୁ ସେ ବର ମାଗିଲେ, କହିଲେ ମୋତେ ଏଇ ବର ଦିଅନ୍ତୁ ପ୍ରଭୁ, ଯାହା ମସ୍ତକରେ ହାତ ଦେବି ସେ ଧ୍ୱଂସ ହୋଇଯିବ। ତେଣୁ ଶିବଜୀ କହିଲେ ଠିକ୍ ଅଛି କଥା ଚାଲିଗଲେ। ତେଣୁ ଇଏ ତାଙ୍କ ପଛରେ ଗୋଡ଼େଇଲେ, ତାଙ୍କୁ ହତ୍ୟା କରି ତାଙ୍କର ପତ୍ନୀକୁ ଭୋଗ କରିବେ, ଏ ଉଦ୍ଦେଶ୍ୟ ଥିଲା। ତେଣୁ ଶିବଜୀ ଭୟରେ ପଳାଇଗଲେ, ଦୌଡ଼ିଲେ, ତାଙ୍କ ପଛେ ପଛେ ବୃକାସୁର ଧାଉଁଛନ୍ତି। ତେଣୁ ଶିବଜୀ ଦେଖନ୍ତୁ, ଶିବଜୀଙ୍କର ଯେତେବେଳେ ବିପଦ ଆସୁଛି ସେ ଭଗବାନଙ୍କ ସ୍ମରଣ କରୁଛନ୍ତି, ଭଗବାନ କୃଷ୍ଣଙ୍କ ସ୍ମରଣ କରୁଛନ୍ତି। ତେଣୁ ଭଗବାନ ଗୋଟେ ବାମନ ରୂପରେ, ଗୋଟେ ବ୍ରାହ୍ମଣ ରୂପରେ ଆସି ପହଞ୍ଚିଗଲେ, ପହଞ୍ଚିକି ପଚାରିଲେ, ବୃକ ତୁମେ କାହା ପଛରେ ଧାଉଁଛ, ଶିବଜୀଙ୍କ ପଛରେ କାହିଁକି ଧାଉଁଛ? ଶିବଜୀ ମୋତେ ବର ଦେଇଛନ୍ତି, ଯାହା ମସ୍ତକରେ ମୁଁ ହାତ ଦେବି ସେ ଧ୍ୱଂସ ପାଇଯିବ, ମୁଁ ଏଇଟା ପରୀକ୍ଷା କରିବା ପାଇଁ ଚାହୁଁଛି ତାଙ୍କ ମସ୍ତକରେ ହାତ ଦେଇକରି। ନା ତୁମେ ଜାଣିନ, ଆହୁରି ତୁମେ ଏତେ ବିଦ୍ୱାନ ପଣ୍ଡିତଙ୍କର ପୁତ୍ର, ଶକୁନିଙ୍କର ପୁତ୍ର ନା କ'ଣ ବୋଲି କୁହାଯାଏ ତାଙ୍କ ପିତା, ଯାହା ହଉ ଏତେ ବିଦ୍ୱାନ ବ୍ୟକ୍ତି ତୁମେ, ତୁମେ ଜାଣିନ ଶିବଜୀ ପାଗଳ ହେଇଯାଇଛନ୍ତି। ଶିବଜୀ ତାଙ୍କ ମସ୍ତକ ଠିକ୍ ଅଛି, ମୁଣ୍ଡ ଠିକ୍ କାମ କରୁଛି। ଯେଉଁ ସମୁଦ୍ର ମନ୍ଥନ ହେଇଥିଲା ଦେବାସୁର ସମୟରେ, ସମୁଦ୍ର ମନ୍ଥନ କରିଥିଲେ ମିଶିକିରି, ସେ ଯେଉଁ ବିଷ ବାହାରିଥିଲା ସେ ବିଷକୁ କିଏ ପାନ କରିଥିଲେ? ଶିବଜୀ ପାନ କରିଥିଲେ। ତେଣୁ ବିଷ ପାନ କଲାପରେ ତାଙ୍କର ମୁଣ୍ଡ ଠିକ୍ ଅଛି ରହିବ। ତେଣୁ ଯଜ୍ଞ ଯେଉଁ ହେଉଥିଲା, ଦକ୍ଷ ଯଜ୍ଞ କରୁଥିଲେ ତାଙ୍କର ଶ୍ୱଶୁର, ସେ ଯଜ୍ଞରେ ଦକ୍ଷ ତାଙ୍କୁ ଅଭିଶାପ ଦେଇଥିଲେ, ସେ ଯଜ୍ଞର ଭାଗ ପାଇପାରିବେ ନାହିଁ। ଏଇଭଳି ଭାବରେ ତାଙ୍କ ମୁଣ୍ଡ ଠିକ୍ ନାହିଁ, ସେ କ'ଣ କହିଦେଇଛନ୍ତି ଗୋଟେ ପାଗଳ ଭଳି, ତୁମେ କ'ଣ ଭାବୁଛ ସେଇଟା ଠିକ୍? ତୁମେ ନିଜ ମସ୍ତକରେ ହାତ ଦେଖୁନ, କିଛି ହେବନି। ଏଭଳି ଭଗବାନ ତାଙ୍କର ମୋହ କରିଦେଲେ, ତେଣୁ ବୃକାସୁର ନିଜ ମସ୍ତକରେ ହାତ ଦେଇକି ନିଜେ ଧ୍ୱଂସ ହେଇଗଲା। ଏ ଶିବଜୀଙ୍କର ସକପଟ କୃପା ପ୍ରାପ୍ତ ହେଲା, ସିଏ କପଟଯୁକ୍ତ କୃପା, ଯାହାଦ୍ୱାରା କି ସେ ନିଜେ ଧ୍ୱଂସ ହେଇଗଲା। କିନ୍ତୁ ଆଉ ଗୋଟେ କୃପା ରହିଛି, ସେ ହେଉଛି ଅକପଟ କୃପା। ଅକପଟ କୃପା କହିଲେ ପ୍ରକୃତ କୃପା ଆମେ ପ୍ରାପ୍ତ ହେବା ତାଙ୍କଠାରୁ, ସେଥିରେ କୌଣସି କପଟତା ନାହିଁ। ତେଣୁ ସେହିଭଳି ଭାବରେ ଜଣେ କାଶୀରେ ଜଣେ ବ୍ରାହ୍ମଣ ଥିଲେ, ଯେ ଶିବଜୀଙ୍କର ଆରାଧନା କରୁଥିଲେ, ପୂଜା କରୁଥିଲେ। ତେଣୁ ଶିବଜୀ ତାଙ୍କୁ ଅକପଟ କୃପା କରିଥିଲେ। ସେ କହିଲେ ଦେଖ, ଦରିଦ୍ର ବ୍ରାହ୍ମଣ ଥିଲେ, କହିଲେ ଦେଖ ବ୍ରାହ୍ମଣ ତୁମେ ଯାଅ ବୃନ୍ଦାବନ ଯାଅ, ସେଠି ଜଣେ ବୈଷ୍ଣବ ଅଛନ୍ତି ସନାତନ ଗୋସ୍ୱାମୀ, ତାଙ୍କୁ କହିବ ମୋ କଥା, ସେ ତୁମକୁ ଧନ ପ୍ରଦାନ କରିବେ, ତୁମ ଦାରିଦ୍ର୍ୟ ଦୂର ହେବ। ତେଣୁ ସେ ଆସିଲେ, କାଶୀରୁ ଆସିଲେ ବୃନ୍ଦାବନ। ତେଣୁ ବୃନ୍ଦାବନ ଆସି ସନାତନ ଗୋସ୍ୱାମୀଙ୍କର ଆଶ୍ରମ କେଉଁଠି ଅଛି, ଆମର ପୁଅ ବାବାଙ୍କର ଆଶ୍ରମ ଏଇଠି ଅଛି ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ସନାତନ ଗୋସ୍ୱାମୀଙ୍କ ଆଶ୍ରମ କେହି ଜାଣିନାହାନ୍ତି, କାହିଁକିନା ସେ ଗୋଟିଏ ଗୋଟିଏ ରାତି ଗୋଟିଏ ଗୋଟିଏ ବୃକ୍ଷ ମୂଳେ ରହନ୍ତି ବୃନ୍ଦାବନରେ, ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଆଶ୍ରମ ନଥିଲା। ତେଣୁ ଯାଇ ବୁଝାବୁଝି କରି ଯାଇ ପହଞ୍ଚିଲେ ଯେଉଁଠି ସନାତନ ଗୋସ୍ୱାମୀ ରହୁଥିଲେ, ତାଙ୍କୁ ଦଣ୍ଡବୋଧ କଲେ ଏବଂ ତାଙ୍କୁ କହିଲେ, ବାବା ମୋତେ ଶିବଜୀ କହିଛନ୍ତି, ଆଦେଶ ଦେଇଛନ୍ତି, ଆପଣ ମୋତେ କିଛି ଧନ ପ୍ରଦାନ କରନ୍ତୁ, ମୁଁ ବହୁତ ଦରିଦ୍ର ଅଛି, ମୋର ଦାରିଦ୍ର୍ୟତାକୁ ଦୂର କରନ୍ତୁ। ସେ କହିଲେ, ଶିବଜୀ ଯେଉଁ କହିଛନ୍ତି, ସେ ଶିବଜୀ କ'ଣ ମୋର ଧନ ଅଛି ଯେ କହିଲେ ମୁଁ ତୁମକୁ କ'ଣ ଦେବି କହୁନ, ଦେଖୁନ ମୋର କ'ଣ ଧନ, ମୋର ଲୁଗାଖଣ୍ଡେ ବି ନାହିଁ, କୌପିନିଟେ ଅଛି, କମଣ୍ଡଳୁ ଆଉ ଦଣ୍ଡ ଏତିକି ରହିଛି ମୋର ଧନ, ଆଉ ଇଏ କ'ଣ ଧନ ତୁମେ ଦାରିଦ୍ର୍ୟ ଦୂର କରିବ? ସେ କହିଲେ, ନା ମୋତେ ଶିବଜୀ କହିଛନ୍ତି, ମାନେ ଆପଣଙ୍କ ପାଇଁ କିଛି ଧନ ଅଛି, ଆପଣ ମୋତେ ଦିଅନ୍ତୁ, ପ୍ରଦାନ କରନ୍ତୁ। ତେଣୁ ସନାତନ ଗୋସ୍ୱାମୀ କହିଲେ, ଠିକ୍ ଅଛି, ମୁଁ ଥରେ ସ୍ନାନ କରିବା ପାଇଁ ଯାଉଥିଲା ବେଳେ ଗୋଟେ ଚିନ୍ତାମଣି ପଥର ଗୋଟେ ଗୋଡ଼ରେ ଲାଗିଯାଇଥିଲା। ଚିନ୍ତାମଣି ପଥର କିଭଳି ଭାବରେ, ଏଇଟାକୁ ଯଦି ଛୁଆଇଁଦେବା ଏଇଟା ସୁନା ହେଇଯିବ, ସେ ପଥର ହେଉଛି ଏତେ ମୂଲ୍ୟବାନ। କିନ୍ତୁ ଯେଉଁମାନେ ବୈଷ୍ଣବମାନେ ସେସବୁ ଏଇଟାକୁ କାମିନି ଆମେ ଗୀତ ବୋଲୁଥିଲେ, ପ୍ରଭୁ ଶରଣଗତି ପ୍ରଭୁ ବୋଲୁଥିଲେ, କାମିନି ଆଶ, ହଁ ସବୁ ମୋର ଏଇ ଯେଉଁ ଆଶା ରହିଛି, ଧନ ପ୍ରାପ୍ତି ଇତ୍ୟାଦି ସବୁ ରହିଛି, ଯେଉଁମାନେ ପ୍ରକୃତ ବୈଷ୍ଣବ ତାଙ୍କର ସେସବୁ ଆଶା ନଥାଏ। ତେଣୁ ସନାତନ ଗୋସ୍ୱାମୀ ସେ ପଥରରେ ଫୋପାଡ଼ି ଦେଇଥିଲେ, ସେ ଗୋଟେ ଗୋଟେ କଳରେ ପଡ଼ିଥିଲା। ତେଣୁ ସେ କହିଲେ, ଦେଖ ସେଠି ଗୋଟେ ଅଛି କଣରେ, ଦେଖ ସେଠି ଉଗାଡ଼ି ସବୁ ପଡ଼ିଛି, ସେଇଠି ଗୋଟେ ପଥର ରହିଛି, ଚିନ୍ତାମଣି ପ୍ରସ୍ତର ତୁମେ ନେଇଯାଅ, ତୁମର ଦାରିଦ୍ର୍ୟ ଦୂର ହେଇଯିବ। ତେଣୁ ସେ ଯାଇ ଦେଖିଲା ବେଳକୁ ସେ ପଥରଟି ଖଣ୍ଡେ ରହି ଚିକି କରୁଛି ପଥର, ଚିନ୍ତାମଣି ପ୍ରସ୍ତର ଆମେ ଜାଣିନେ କେମିତି ସେମିତି ପ୍ରସ୍ତର, ସେ କିଭଳି ପ୍ରସ୍ତର। କିନ୍ତୁ ସେ ପ୍ରସ୍ତରକୁ ନେଇକି ଗଲେ, କିନ୍ତୁ ଶିବଜୀଙ୍କର ଅକପଟ କୃପା ସେ ପ୍ରାପ୍ତ ହେଇଥିଲେ। ଏବଂ ସନାତନ ଗୋସ୍ୱାମୀଙ୍କର ସଙ୍ଗ କରି ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ର କହେ ଲଭେ ମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି ହଏ। ଅତି ଅଳ୍ପ କ୍ଷଣ ଜାଣିବା ସାଧୁସଙ୍ଗ କରିଛନ୍ତି ତାଙ୍କର ସର୍ବସିଦ୍ଧି ହୋଇଯିବ। ତେଣୁ ତାଙ୍କର ଆଉ ଧନ ପ୍ରତି ଲୋଭ ନଥିଲା। ତେଣୁ ସେ ଫେରିକି ଆସିଲେ, ପଳେଇ ଯାଇଥିଲେ, ଭାବିଲେ ମୋର ଦାରିଦ୍ର୍ୟ ଦୂର ହୋଇଯିବ। କିନ୍ତୁ ପରେ ତାଙ୍କର ପ୍ରକୃତ ଶୁଦ୍ଧ ବୁଦ୍ଧି ଉଦୟ ହେଲା। ସେ କହିଲେ ଯଦି ଜଣେ ଏଇଟା ମୂଲ୍ୟବାନ ପ୍ରସ୍ତର ରହିଛି ତା ତାକୁ କ'ଣ ଫୋପାଡ଼ି ଦେବ? ଆପଣଙ୍କର ଘରର ମୂଲ୍ୟବାନ ଜିନିଷ କେଉଁଠି କେମିତି ରଖୁଛନ୍ତି? ବହୁତ ତାଲା ଦେଇକି ବହୁତ ଗୁପ୍ତ ଭାବେ ରଖୁଛନ୍ତି, ଯେମିତି କେହି ନ ଦେଖିପାରିବେ। ତେଣୁ ସେ କହିଲେ ଏଇଟା ଯଦି ଏତେ ମୂଲ୍ୟବାନ ହୋଇଥାନ୍ତା ତାହେଲେ ତାକୁ ବହୁତ ଲୁଚେଇକି ରଖିଥାନ୍ତେ, କ'ଣ କ'ଣ ଫିଙ୍ଗି ଦେଇଛନ୍ତି କେମିତି? ତେଣୁ ସେ ଆସି କହିଲେ, ପ୍ରଭୁ, ଇଏ ପ୍ରକୃତରେ ମୂଲ୍ୟବାନ ପ୍ରସ୍ତର ନୁହଁ, ଯଦି ହୋଇଥାନ୍ତା ତାହେଲେ ଆପଣଙ୍କୁ ଫିଙ୍ଗି ଦେଇଥାନ୍ତେ କାହିଁକି? ଆଠାରୁ କ'ଣ ମୂଲ୍ୟବାନ ଅଛି ମୋତେ ଦିଅନ୍ତୁ। ଶିବଜୀ ମୋତେ କହିଛନ୍ତି ଆପଣ ମୂଲ୍ୟବାନ ବସ୍ତୁ ଦେବେ ନା, ଠିକ୍ ଅଛି, ସେ ମୂଲ୍ୟବାନ ବସ୍ତୁ ଯଦି ପାଇବା ଚାହୁଁଛ ତାହେଲେ ଏଇଟାକୁ ଫିଙ୍ଗି ଦିଅ, ଜଳରେ ଫିଙ୍ଗି ଦିଅ, ଯମୁନା ଜଳରେ ଫିଙ୍ଗି ଦେଇକି ଆସ। ତେଣୁ ସେ ଯାଇକିରି ଯମୁନା ଜଳରେ ଫିଙ୍ଗିକିରି ଆସିଲେ। ତାଙ୍କୁ ସେ କହିଲେ, ଠିକ୍ ଅଛି, ତୁମେ ବର୍ତ୍ତମାନ ସବୁଠାରୁ ମୂଲ୍ୟବାନ ବସ୍ତୁ ଗ୍ରହଣ କର। କ'ଣ ସେ ମୂଲ୍ୟବାନ ବସ୍ତୁ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏ ଯେଉଁ ଶିବଜୀ ଶ୍ରାବଣ ମାସରେ ଯେଉଁମାନେ ଜଳ ପ୍ରଦାନ କରୁଛନ୍ତି, ଯେଉଁମାନେ ଅକପଟ ଭାବରେ ଶିବଜୀଙ୍କର କୃପା କରିବେ, ପୂଜା କରିବେ, ସେ ତାଙ୍କର ପ୍ରକୃତ କୃପା ପ୍ରାପ୍ତ ହେବେ, ସେମାନେ ଏଇ ଭଗବାନଙ୍କର ଭକ୍ତିକୁ ଲାଭ କରିବେ। ଭଗବାନ ଭକ୍ତିଠାରୁ ଆଉ ଅଧିକ ଉନ୍ନତ କିଛି ବସ୍ତୁ ନାହିଁ। ଧର୍ମ କହିଲେ ଲୋକମାନେ ଭାବୁଥିଲେ ଧର୍ମ ଅର୍ଥ କାମ ମୁଖ୍ୟ। ଆମେ ଯେଉଁ ଧର୍ମ କରୁଛେ ଶାସ୍ତ୍ର ନିୟମ ଅନୁସାରେ ଯଦି କାର୍ଯ୍ୟ କରିବା ତାହେଲେ ଆମେ ଆମର ଯେଉଁ ଆବଶ୍ୟକ ଅର୍ଥ ଆମେ ପ୍ରାପ୍ତ ହେବା, ତାଦ୍ୱାରା ଆମର ଯେଉଁ ସବୁ କାମନା ଅଛି ସେସବୁ ପୂରଣ କରିପାରିବା ଏବଂ ଅନ୍ତିମରେ ଆମେ ମୁକ୍ତି ପାଇପାରିବା। ସାଧାରଣତଃ ଧର୍ମ କହିଲେ ଲୋକମାନେ ଏହା ହିଁ ବୁଝନ୍ତି, କିନ୍ତୁ ଇଏ ପ୍ରକୃତ ଧର୍ମ ନୁହଁ। ଇଏ ହେଉଛି ସବୁ କୈତବ ଧର୍ମ ବା ଛଳନା ଧର୍ମ। ପ୍ରକୃତ ଏଇ ଚାରି ପୁରୁଷାର୍ଥ ପ୍ରକୃତ ଧର୍ମ ନୁହଁ। ପ୍ରକୃତ ଧର୍ମ ହେଉଛି ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ। ତେଣୁ ବୈଷ୍ଣବମାନଙ୍କ ବିଷୟରେ ଯେତେବେଳେ କୁହାଯାଏ, ଆମେ ଯେଉଁ କହୁଥିଲେ ଭାଗବତରେ ଏକଥା ଆରମ୍ଭରେ କୁହାଯାଇଛି, ବୈଷ୍ଣବମାନେ କହିଲେ କ'ଣ? ପରୀକ୍ଷିତ ସେଇଭଳି ଭାବରେ ଜଣେ ରାଜା ଥିଲେ, ଶାସ୍ତ୍ର ନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ, ତେଣୁ ସେ ଋଷି ଭଳି ଜୀବନଯାପନ କରୁଥିଲେ। ଋଷି ଆମର ଯେଉଁ ବାବା ଆଜି ଯେଉଁ ରହିଥିଲେ ଆଶ୍ରମ କରିକିରି ଭଗବାନଙ୍କର ଭଜନ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରୁଥିଲେ। ରାଜାମାନେ ମଧ୍ୟ ସେଇଭଳି ଭାବରେ ବ୍ୟବସ୍ଥା କରୁଥିଲେ, ନିଜେ କେବଳ ଭଜନ କରୁନଥିଲେ, ସମସ୍ତ ପ୍ରଜାମାନେ କେମିତି ଭଗବାନଙ୍କୁ ଭଜନ କରିବେ ସେଥିପାଇଁ ମଧ୍ୟ ସେ ବ୍ୟବସ୍ଥା କରନ୍ତି। ଏଭଳି ଜଣେ ରାଜା ଥିଲେ ରାଜା ପରୀକ୍ଷିତ ମହାରାଜ, ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ। ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ ଏକଥା ସୌନକାଦି ଋଷିଙ୍କୁ କହୁଛନ୍ତି ଯେ ପରୀକ୍ଷିତ ତ ରାଜସେ ଜନ୍ମ କର୍ମ ବିଳାପଣମ୍, ତାଙ୍କର ଜନ୍ମଠାରୁ ଆରମ୍ଭ କରି ଅନ୍ତିମ ମୃତ୍ୟୁ ସମୟ ପର୍ଯ୍ୟନ୍ତ ଏ ମଝିରେ ଯାହା ସବୁ ସେ କର୍ମ କରୁଛନ୍ତି ଏ ବିଷୟରେ ଯଦି ବର୍ଣ୍ଣନା କରାଯିବ, ସେଭଳି ଭାବରେ ପାଣ୍ଡବମାନଙ୍କ ଭିତରେ ଯଦି ବର୍ଣ୍ଣନା କରାଯିବ ତାହେଲେ ବକ୍ଷେ କୃଷ୍ଣ କଥୋଦୟମ୍, ତାଙ୍କ ବିଷୟରେ କଥା କହିବା ମାନେ ଏ ଭଗବାନ କଥା ଆସିବ। ଭଗବାନ ଏବଂ ଭକ୍ତ ଏ କେବେ ହେଲେ ଭିନ୍ନ ନୁହନ୍ତି, ଏ ଅଭିନ୍ନ। ଭଗବାନଙ୍କ ବିଷୟରେ କହିବା ମାନେ ତାଙ୍କର ଭକ୍ତଙ୍କ କଥା ଆସିବ, ଏବଂ ଭକ୍ତଙ୍କ କଥା କହିବା ମାନେ ତାଙ୍କ ଭଗବାନ କଥା ହିଁ ଆସିବ। ତେଣୁ ବାବାଙ୍କ ବିଷୟରେ ଆମର ମାଧୁରୀ ବାବା ମଧ୍ୟ କିଛି କଥା କହିବେ ତାଙ୍କ ବିଷୟରେ, ଆଜି ତାଙ୍କର ତିରୁଭାବ ଦିଶି। ତେଣୁ ସାଧୁ କହିଲେ ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଭଗବାନଙ୍କ ସେବାରେ ହିଁ ଲିପ୍ତ ଥାଆନ୍ତି। ଆଜି ତାଙ୍କର ତିରୁଭାବରେ ଆଜି ପୁଅବାସୀମାନେ ଏଠି ଉପସ୍ଥିତ ହୋଇଛନ୍ତି, ଭଗବାନ କଥା ଶ୍ରବଣ କରିବେ, ତାଙ୍କ କଥା ଶ୍ରବଣ ମାନେ ଭଗବାନ କଥା ଶ୍ରବଣ କରିବେ, ଭଗବାନ ପ୍ରସାଦ ପ୍ରାପ୍ତ ହେବେ, ଏହିଭଳି ଭାବରେ ଜୀବନକୁ ସେ ଧନ୍ୟ କରିବେ। ତେଣୁ ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ 1966 ମସିହାରେ ଯାଇଥିଲେ, ତାଙ୍କୁ 65 ମସିହାରେ ତାଙ୍କୁ 69 ବର୍ଷ ବୟସ ହୋଇଥିଲା, ବୃଦ୍ଧ ବୟସ। ବୃଦ୍ଧ ବୟସର ଲୋକମାନେ ଆମର ଚାଲିପାରୁନାହାନ୍ତି, ଠିକ୍ ଭାବରେ କଥା କହିପାରୁନାହାନ୍ତି, କିନ୍ତୁ ସେଇ ବୃଦ୍ଧ ବୟସରେ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ। ତ ଲୋକମାନେ ସେଠି ବହୁତ ଧନ ସମ୍ପତ୍ତି ରହିଛି, ବହୁତ ଭୋଗ ବିଳାସ ସବୁ ରହିଛି, କିନ୍ତୁ ତଥାପି ଲୋକମାନେ ସବୁ ହିପି ହେଇକି ରହିଥିଲେ, ହିପି ହେଇଯାଇଥିଲେ, ଘରେ ରହୁନଥିଲେ, ବାହାରେ ପଡ଼ିକି ରହୁଥିଲେ, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଥିଲେ, ତାଙ୍କର ପାରିବାରିକ ଜୀବନ କିଛି ନଥିଲା। ଆଜି ଗୋଟେ ସ୍ତ୍ରୀ ଗ୍ରହଣ କଲେ କାଲିକି ଆଉ ଗୋଟେ, ତା'ପରେ ଦିନ ଆଉ ଗୋଟେ, ଏଇଭଳି ଭାବରେ ଜୀବନଯାପନ ପ୍ରକୃତ ଶାନ୍ତିପ୍ରାପ୍ତ ହେଇପାରୁନଥିଲେ। ସେମାନେ ଜୀବନରେ ଶାନ୍ତିପ୍ରାପ୍ତ ହେବା ପାଇଁ କିଭଳି ଉପାୟ, ସେ ଉପାୟ ସେମାନେ ଜାଣିନଥିଲେ। ସାଧାରଣତଃ ଲୋକମାନେ ଭାବନ୍ତି ଆମେ ଅଧିକ ଧନ ପ୍ରାପ୍ତ ହେଲେ ଆମେ ଶାନ୍ତିରେ ରହିବା, କିନ୍ତୁ ସେମାନେ ପ୍ରକୃତ ଧନ ଶାନ୍ତି ପ୍ରଦାନ କରିବ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଗଲେ ସେଠି, ସେ ଏଇଭଳି ଭାବରେ ଆଶ୍ରମ କରିଥିଲେ, ଏଠି ଯେମିତି ଆମର ଆଶ୍ରମ ରହିଛି ସେଗୁଡ଼େ ଆଶ୍ରମ କଲେ, ଲୋକମାନେ ଆସିଲେ ସେଠି ଭଗବାନ କଥା ଶ୍ରବଣ କଲେ, ଆସ୍ତେ ଆସ୍ତେ ଏଇ ପ୍ରଭୁପାଦଙ୍କ ପ୍ରତି ସେମାନେ ଆକର୍ଷିତ ହେଇକି ଆସିଲେ। କାରଣ ଭଗବାନ ହେଉଛନ୍ତି ସର୍ବାକର୍ଷକ, ଭଗବାନଙ୍କର ଗୋଟେ ନାମ ହେଉଛି କୃଷ୍ଣ, କୃଷ୍ଣ କହିଲେ ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ଆଜି ଏଠି ବନବିହାରୀ କୃଷ୍ଣ ରହିଛନ୍ତି, ସେ ସମସ୍ତଙ୍କୁ ଆକର୍ଷଣ କରିଛନ୍ତି, ଆପଣମାନଙ୍କୁ, ଆପଣମାନେ ଆକର୍ଷିତ ହେଇକି ଆସିଛନ୍ତି, ଭଗବାନ ସମସ୍ତେ ଆକର୍ଷଣ କରନ୍ତି। ଛଅ ପ୍ରକାର ଉପାୟ ଅଛି ଆକର୍ଷଣ କରିବାର, ଜଣେ ଜଣଙ୍କ ପ୍ରତି କେମିତି ଆକର୍ଷିତ ହୁଅନ୍ତି, ଛଅ ପ୍ରକାର ରହିଛି କାରଣ। ଧନ ଯଦି ବହୁତ ଲୋକ ଗୋଟେ ପାଖରେ, ଗୋଟେ ଲୋକ ପାଖରେ ବହୁତ ଧନ ରହିଛି, ସମସ୍ତେ ତା ପ୍ରତି ଆକର୍ଷିତ ହେବେ। ବହୁତ ବଡ଼ ଧନୀ ଲୋକ ହେଲା ମାନେ ସମସ୍ତେ ଚାହିଁବେ ତାଙ୍କଠୁ କିଛି ଧନ ପାଇବା ପାଇଁ, ଆକର୍ଷିତ ହେଇକି ଆସିବେ। ଯଦି ବହୁତ ବଡ଼ ଶକ୍ତିଶାଳୀ ବ୍ୟକ୍ତି ଅଛନ୍ତି, ସେମାନେ ଚାହିଁବେ ତାଙ୍କ ପାଖରେ ରହିବା ପାଇଁ, ତାଙ୍କର ଶରଣରେ ରହିବା ପାଇଁ, ସେ ଆମକୁ ଶକ୍ତି ପ୍ରଦାନ କରିବେ, ଆମକୁ ବିପଦରୁ ମୁକ୍ତ କରିପାରିବେ, ଶକ୍ତି ତାଙ୍କର ରହିଛି, ସେ ସମସ୍ତଙ୍କୁ ଆକର୍ଷଣ କରିବେ। ଯାହାର ଯଶ ରହିଛି, ଯଶସ୍ୱୀ ବ୍ୟକ୍ତି, ପ୍ରଧାନମନ୍ତ୍ରୀ ଇତ୍ୟାଦି ବହୁତ ଯଶସ୍ୱୀ ରହିଛନ୍ତି, ଆମେ ଚାହିଁବା ତାଙ୍କ ପାଖରେ, ତାଙ୍କର ଆଶ୍ରୟରେ ରହିବା ପାଇଁ, ଆମେ ମଧ୍ୟ କିଛି ଯଶ ପ୍ରାପ୍ତ ହେବା। ସେଭଳି ଭାବରେ ଜଣେ ଯଦି ବହୁତ ସୌନ୍ଦର୍ଯ୍ୟବାନ ବ୍ୟକ୍ତି ରହିଛି, ବହୁତ ସୁନ୍ଦର ବ୍ୟକ୍ତି, ତାହେଲେ ଆମେ ମଧ୍ୟ ଚାହିଁବା ତା ପ୍ରତି ଆକର୍ଷିତ ହେଇଯିବା, ସୁନ୍ଦର ସୌନ୍ଦର୍ଯ୍ୟ ଯୋଗୁଁ ସମସ୍ତେ ତା ପ୍ରତି ଆକର୍ଷିତ ହେବେ। ସେଭଳି ଭାବରେ ଜଣେ ଯଦି ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ରହିଛନ୍ତି, ତାହେଲେ ସମସ୍ତେ ଚାହିଁବେ ତାଙ୍କୁ ଯିବା ପାଇଁ, ତାଙ୍କଠୁ କିଛି ଜ୍ଞାନ ପ୍ରାପ୍ତ ହେବେ। ଏବଂ ଜଣେ ସାଧୁ, ଜଣେ ବୈରାଗୀ ଏସବୁ ତ୍ୟାଗ କରିଛନ୍ତି, ସେ ମଧ୍ୟ ସମସ୍ତଙ୍କୁ ଆକର୍ଷଣ କରନ୍ତି, ତାଙ୍କ ବୈରାଗ୍ୟ ଦ୍ୱାରା, ତାଙ୍କ ତ୍ୟାଗ ଦ୍ୱାରା ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ ଭଗବାନ କହିଲେ ଏଇ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସେ ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ତେଣୁ ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି, ସାଧୁମାନେ ସେଥିପାଇଁ ଆକର୍ଷିତ ହୁଅନ୍ତି। ଭଗବାନଙ୍କର ଭାଗବତଙ୍କ ଗୋଟେ ଶ୍ଳୋକ ରହିଛନ୍ତି, ଭଗବାନଙ୍କର ଏଇ ଗୁଣ ରହିଛି, ଏମିତିକି ଆତ୍ମାରାମ ବ୍ୟକ୍ତି ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି। ଆତ୍ମାରାମ ବ୍ୟକ୍ତି, ଆତ୍ମାରାମ ବ୍ୟକ୍ତି କିଏ ନା, ସେ ଆତ୍ମାରେ ଆନନ୍ଦିତ ହୁଅନ୍ତି। ଶରୀର ପ୍ରତି ଯେଉଁ ରହିଛି, ଶରୀରର ଆବଶ୍ୟକତା, ସେଥିପ୍ରତି ସେ ଆକର୍ଷିତ ହୁଅନ୍ତି ନାହିଁ, ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ଆତ୍ମାରେ ଆନନ୍ଦିତ ହୁଅନ୍ତି। ସେଭଳି ଭାବରେ ମୁନିମାନେ, ଯେଉଁମାନେ ମନନଶୀଳ ବ୍ୟକ୍ତି, ଯେଉଁମାନେ ସବୁବେଳେ ଚିନ୍ତା କରନ୍ତି ଭଗବାନ ବିଷୟରେ, ମନନଶୀଳ ବ୍ୟକ୍ତି ଯାହା ଯେକୌଣସି ବି ଚିନ୍ତା କରନ୍ତୁ, ତାଙ୍କୁ ମୁନି ବୋଲି କୁହାଯିବ। ଏବଂ ଯେଉଁମାନେ କୌଣସି ଭୌତିକ ବନ୍ଧନ ନାହିଁ, ନିର୍ଗନ୍ଧା ବୋଲି କୁହାଯାଉଛି, ଆତ୍ମାରାମସ୍ତ ମୁନୟ ନିର୍ଗନ୍ଧା ଅତି ଅନୁକ୍ରମେ କୁର୍ବନ୍ତି ଆଇଚୁକିନ୍ ଭକ୍ତି, ସମସ୍ତେ ଭଗବାନ ପ୍ରତି ଭକ୍ତି ଆଚରଣ କରନ୍ତି, କାରଣ ଇଏ ହେଉଛି ଭଗବାନଙ୍କର ଗୁଣ, ସମସ୍ତେ ଆକର୍ଷିତ ହେଇକି ଆସନ୍ତି। ତେଣୁ ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ, ଏମାନେ ଯେଉଁ ଅଶାନ୍ତିରେ ରହିଥିଲେ, ବିଷାଦଗ୍ରସ୍ତ ଅବସ୍ଥାରେ ରହିଥିଲେ, ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ, ବହୁତ ଲୋକ ଆତ୍ମହତ୍ୟା କରୁଥିଲେ, ସରକାରଙ୍କର ଚିନ୍ତା ପଡ଼ିଯାଇଥିଲା କେମିତି ଏମାନଙ୍କୁ ଠିକ୍ କରାଯିବ, କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଧାରାରେ ଯୋଗ ଦେଲେ, ଏଇ ଇସ୍କନ ଧାରାରେ ଯୋଗ ଦେଲେ, ସେତେବେଳେ ସେମାନେ ଏ ଭଗବାନଙ୍କର ନାମ ଜପ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କ ନାମ ଜପ କଲେ। ଭଗବାନଙ୍କ ଆଜି ଆମେ କଥା ସରିଲା ପରେ, ଭଗବାନଙ୍କୁ ପୂଜା ଆରାଧନା ପରେ ପ୍ରସାଦ ପାଇବା, ସେମାନେ ମୋତେ ସେଇଭଳି ଭଗବାନ ପ୍ରସାଦ ପାଉଥିଲେ, ଭଗବାନଙ୍କ ଭଜନ ଗାନ କରୁଥିଲେ। ଏଇଭଳି ଭାବରେ ଯେଉଁ ନୀତିନିୟମ ରହିଛି ଶାସ୍ତ୍ରରେ, ଯେଉଁ ନୀତିନିୟମ ରହିଛି ସେ ନୀତିନିୟମ ଅନୁସାରେ ଜୀବନଯାପନ କରୁଥିଲେ। ତେଣୁ ସେମାନେ ଆନନ୍ଦ ପ୍ରାପ୍ତ ହେଲେ, ପ୍ରକୃତ ଆନନ୍ଦ ପ୍ରାପ୍ତ ହେଲେ। ତେଣୁ ଏ ଜଣେ ଯେତେବେଳେ ଇଏ ଆନନ୍ଦ ପ୍ରାପ୍ତ ହେବ, ସେ ଚାହିଁବ କେମିତି ଇଏ ଆନନ୍ଦ ଅନ୍ୟମାନେ କେମିତି ପ୍ରାପ୍ତ ହେବେ, ଅନ୍ୟମାନେ କେମିତି ଆନନ୍ଦ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖ ଭାବ ହୁଏ। ବେଦର ବାଣୀ ଏଇଟା ଆଉ ରହୁଛି, ସମସ୍ତେ କେମିତି ସୁଖରେ ରହିବେ। ତେଣୁ ସାଧୁ ବ୍ୟକ୍ତିର ତାଙ୍କର ଚିନ୍ତାଧାରା ହେଉଛି ଏହିଭଳି ଭାବରେ, ଲୋକମାନେ ଦୁଃଖ ପାଉଛନ୍ତି, ଦୁଃଖ କଷ୍ଟରେ ରହୁଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇଭଳି ଭାବରେ ଅନେକ ଦୁଃଖ ରହିଛି ଭୌତିକ ଜଗତରେ। କେମିତି ସେମାନେ ସେ ଦୁଃଖରୁ ମୁକ୍ତ ପାଇବେ, ସେଥିପାଇଁ ସାଧୁମାନଙ୍କର ଚିନ୍ତା ଥାଏ। ଆଜିକୁ 5000 ବର୍ଷ ତଳେ କଳିଯୁଗର ଲୋକମାନଙ୍କର କେମିତି ମଙ୍ଗଳ ହେବ, ସେଥିପାଇଁ 88,000 ଋଷି ଯଜ୍ଞ କରୁଥିଲେ, କଳିଯୁଗର ଲୋକମାନଙ୍କର ମଙ୍ଗଳ ପାଇଁ ଯଜ୍ଞ କରୁଥିଲେ। କିନ୍ତୁ ସେ ଯଜ୍ଞ ଦ୍ୱାରା ଲୋକମାନଙ୍କର ମଙ୍ଗଳ ସାଧନ ହୋଇପାରିଲା ନାହିଁ। ତେଣୁ ଜଣେ ବୈଷ୍ଣବ ଜଗନ୍ନାଥ ଦାସ ବାବାଜୀଙ୍କ ଭଳି ଜଣେ ବୈଷ୍ଣବ ସେ ଯାଇକି ସେଠି ଯେତେ ଉପସ୍ଥିତ ହେଲେ, ତାଙ୍କ ନାମ ହେଉଛି ସୁତ ଗୋସ୍ୱାମୀ। ସୁତ ଗୋସ୍ୱାମୀ ଯେତେ ପହଞ୍ଚିଲେ, ତାଙ୍କୁ ସେମାନେ ଗୋଟେ ଉନ୍ନତ ଆସନ ଦେଇ, ବ୍ୟାସ ଆସନ ଦେଇ ତାଙ୍କୁ ପ୍ରଶ୍ନ ପଚାରିଲେ, କେମିତି ଜଣେ ଲୋକମାନଙ୍କର ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବେ, କେମିତି ଲୋକମାନଙ୍କର ମଙ୍ଗଳ ହେବ, ଏହିସବୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏଇ ଭାଗବତଙ୍କ କଥା କହିଥିଲେ। ଯେଉଁ ଭାଗବତମ୍ ଆଜି ସାରା ପୃଥିବୀରେ ପ୍ରଭୁପାଦ ମହାରାଜ ପ୍ରଚାର କରିଛନ୍ତି। ଦୁଇ ପ୍ରକାର ଭାଗବତମ୍ ରହିଛନ୍ତି, ଆମେ ଗ୍ରନ୍ଥ ଭାଗବତମ୍ ରହିଛନ୍ତି, ଏବଂ ଏଇ ଯେଉଁ ଆମେ ସାଧୁଙ୍କ ବିଷୟରେ କହୁଛେ ସିଏ ମଧ୍ୟ ଜଣେ ଭାଗବତ, ତାଙ୍କୁ କୁହାଯାଏ ଭକ୍ତ ଭାଗବତ। ଭକ୍ତ ଭାଗବତ ମାନେ ସେମାନେ ଯେଉଁ ଜୀବନଯାପନ କରନ୍ତି, ସେମାନେ ସାଧୁ ମାନେ ଭାଗବତର ଯେଉଁ କଥା ରହିଛି ସେଇ ଅନୁସାରେ ଜୀବନଯାପନ କରନ୍ତି। ସାଧୁର କ'ଣ ବ୍ୟବହାର ଭଗବତ ଗୀତାରେ ଅର୍ଜୁନ ପଚାରିଲେ ଭଗବାନ, ସ୍ଥିତ ପ୍ରଜ୍ଞସ କା ଭାଷା, ସମାଧି ତସ କେଶବ, ସ୍ଥିତଧି କିମ୍ ପ୍ରଭାସିତ, କିମ୍ ଆସିତ ଗଜେତ କିମ୍। ବୈଷ୍ଣବମାନଙ୍କ ଜୀବନଧାରା କିଭଳି ଭାବରେ ଆମେ ଜାଣିବା, ମାଧବ ବାବା କହିବେ ତାଙ୍କ ବିଷୟରେ, ଆମର ଅନ୍ୟ ଭକ୍ତମାନେ ଯେଉଁମାନଙ୍କର ରହିଛି ତାଙ୍କ ବିଷୟରେ ଧାରଣା ସେମାନେ ମଧ୍ୟ କିଛି କହିବେ। ତେଣୁ ବିଶେଷ ଭାବରେ ଆମେ ଏତିକି ଜାଣିବା ଯେ ସାଧୁମାନଙ୍କର ଏକମାତ୍ର ଲକ୍ଷଣ ହେଉଛି, ଭଗବତ ଗୀତାରେ ସାଧୁର ସଂଜ୍ଞା ଦେଇଛନ୍ତି ଭଗବାନ, ଯେ ଅପିଚେତ ସୁଦୂରାଚାରୋ, ଜଣେ ଯେତେ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଭଜତେ ମାମ ଅନନ୍ୟ ଭାବ, ଯଦି ସେ ଭଗବାନଙ୍କର ଭଜନ କଲେ ସାଧୁରେ ଏବଂ ସମନ୍ତବ୍ୟ, ତାକୁ ସାଧୁ ବୋଲି କୁହାଯିବ। କାହିଁକି ନା ସମ୍ୟକ ବ୍ୟବସ୍ଥିତ ହୋଇ ସେ ଠିକ୍ ରାସ୍ତାରେ ଅଛନ୍ତି, ଭଗବାନ ଭଜନ କରୁଛନ୍ତି, ସେଥିପାଇଁ ତାକୁ ସାଧୁ ବୋଲି କୁହାଯିବ। ସମ୍ୟକ ବ୍ୟବସ୍ଥିତ ହୋଇ ଏତେ ବଡ଼ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ସେ ଭଗବାନ ଭଜନ କରୁଛନ୍ତି। ଆପଣମାନେ ଜାଣିଥିବେ ଦୋଷରୁ ରତ୍ନାକର ଥିଲେ, ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, କିନ୍ତୁ ଜଣେ ଯେତେବେଳେ ସେ ରତ୍ନାକର ଯେତେବେଳେ ନାରଦ ମୁନିଙ୍କର ସଙ୍ଗଲାଭ କଲେ, ତାଙ୍କର ଜୀବନ ପରିବର୍ତ୍ତନ ହୋଇଗଲା। ଦସ୍ୟବୃତ୍ତି ଛାଡ଼ିଦେଲେ, ଭଗବାନ ଭଜନ କଲେ, ଭଗବାନ ନାମ ମଧ୍ୟ ଆସିପାରୁନଥିଲା, ଯେଉଁମାନେ ପାପୀ ବ୍ୟକ୍ତି ସେମାନଙ୍କ ମୁଖରେ ଭଗବାନଙ୍କ ନାମ ଉଚ୍ଚାରିତ ହେବ ନାହିଁ। ରାମ ନାମ କୃଷ୍ଣ ନାମ ଅପେକ୍ଷା ରାମ ନାମ ବହୁତ ସହଜ, ତଥାପି ସେ ରାମ ନାମ ମଧ୍ୟ ଉଚ୍ଚାରିତ କରିପାରୁନଥିଲେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଦେଶାଂ ତୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତି ମାଂ ଦୃଢ଼ବ୍ରତା। ଯେଉଁମାନଙ୍କର ପାପକର୍ମର ପ୍ରତିକ୍ରିୟା ଶେଷ ହୋଇଯାଇଛି, ପୁଣ୍ୟକର୍ମର ପ୍ରତିକ୍ରିୟା ଆରମ୍ଭ ହେଉଛି, ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିପାରିବେ। ତେଣୁ ସାଧୁଙ୍କର କୃପାରୁ, ନାରଦଙ୍କ କୃପାରୁ ସେ ଯଦିଓ ଭକ୍ତ ହେଲେ, କିନ୍ତୁ ତଥାପି ଭଗବାନଙ୍କ ନାମ ପାଟିକୁ ଆସୁନଥିଲା, ରାମ ନାମ ସେ ଆସିପାରୁନଥିଲା। ତେଣୁ ନାରଦମୁନି ତାଙ୍କୁ କହିଲେ, ଠିକ୍ ଅଛି ତୁମେ ମରା ଶବ୍ଦ ବ୍ୟବହାର କର। ହଁ, ସେ ମାରୁଥିଲେ, ଲୋକମାନଙ୍କୁ ମାରୁଥିଲେ, ମରା ଶବ୍ଦଟି କହିପାରୁଥିଲେ, ସେ ରାମ ଶବ୍ଦ କହିପାରୁନଥିଲେ। ତେଣୁ ମରା 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 କହିକିରି ସେ ଭଗବାନ ରାମଙ୍କର ଶବ୍ଦ ଉଚ୍ଚାରିତ ହେଲା, ବରଟା ନାମ ଉଚ୍ଚାରଣ କଲେ ସେ, ଏଇଭଳି ଭାବରେ ଭଗବାନଙ୍କ ନାମ ଆସିଲା। ସାଙ୍କେତ୍ୟ ପରି ସାଙ୍କେତ୍ୟ ନାମ ଭାଷା ବୋଲି କୁହାଯାଏ, ଭଗବାନ ନାମ ସେମାନେ ଶୁଦ୍ଧ ଭାବରେ ନେଇପାରନ୍ତି ନାହିଁ, କିଏ ସଙ୍କେତ ଭାବରେ ନିଅନ୍ତି, ଯେମିତି ଅଜାମିଳ ଭଗବାନ ନାମକୁ ନିଜ ପୁତ୍ର, ଯେଉଁ ଦଶମ ପୁତ୍ର ଥିଲା 5 ବର୍ଷର ବାଳକ ନାରାୟଣ, ତା ନାଁ ଅନୁସାରେ ଭଗବାନଙ୍କୁ ଡାକିଥିଲା। ସେ ଭଗବାନଙ୍କୁ ଡାକିନଥିଲା, ତାକୁ ଡାକୁଥିଲା। 88 ବର୍ଷ ବୟସ ଯେତେବେଳେ ତାକୁ ହେଇଯାଇଥିଲା, ସେହି ସମୟରେ 3 ଜଣ ଯମଦୂତ ଆସିଥିଲେ। ତାଙ୍କର ବିକଟାଳ ରୂପ ଦେଖି ସେ ପୁଅକୁ ଡାକିଲା, ନାରାୟଣ ହାୟ। କିନ୍ତୁ ଏଇ ପୁଅ ନାମ ଅନୁସାରେ ଯେତେବେଳେ ଭଗବାନ ନାମ, ପୁଅ ନାମ ଭଗବାନ ନାମ ଏକା ହେଇଯାଇଛି, ଭଗବାନଙ୍କ ଦୂତମାନେ ଆସି ତାଙ୍କୁ ରକ୍ଷା କଲେ। ଇଏ ଗୋଟେ ନାମ ଭାଷ ବୋଲି କୁହାଯାଏ। 4 ପ୍ରକାର ନାମ ଭାଷ ରହିଛି, ସାଙ୍କେତ୍ୟ, ପାରିହାସ୍ୟଂ, ସ୍ତୋବଂ, ଖେଳନମେ ବା ବୈକୁଣ୍ଠ ନାମ ଗ୍ରହଣମ ଅଶେଷ ଅବହରଂ ବିଧୁ। ଭଗବାନଙ୍କର ଶୁଦ୍ଧ ନାମ ଯେଉଁମାନେ ନେଉଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ସଙ୍କେତ କରି ମଧ୍ୟ ଭଗବାନଙ୍କ ନାମ ନେଇଛନ୍ତି ସେମାନେ ମଧ୍ୟ ଉଦ୍ଧାର ପାଇଯିବେ। ଯେଉଁଭଳି ଭାବରେ ଅଜାମିଳ ଉଦ୍ଧାର ପାଇଯାଇଥିଲା, ସେହିଭଳି ଭାବରେ ପରିହାସ ଛଳରେ ଯେଉଁମାନେ ଭଗବାନ ନାମ ନେଉଛନ୍ତି ସେମାନେ ମଧ୍ୟ ଉଦ୍ଧାର ପାଇଯାଉଛନ୍ତି। ଆଜି 500 ବର୍ଷ ତଳେ ଯେତେବେଳେ ମହାପ୍ରଭୁ ଆସିଥିଲେ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁର ଆସିବାର ଉଦ୍ଦେଶ୍ୟ ହେଉଛି ସେ ଏଇ ଭଗବାନଙ୍କ ନାମ, କଳିଯୁଗର ଯେଉଁ ଯୁଗଧର୍ମ ରହିଛି, ପ୍ରତି ଯୁଗରେ ଗୋଟେ ଯୁଗଧର୍ମ ରହିଛି, କଳିଯୁଗର ଯୁଗଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ। ତେଣୁ ମହାପ୍ରଭୁ ଯେଉଁ ଆସିଥିଲେ ସମଗ୍ର ଭାରତବାସୀମାନଙ୍କୁ ଏଇ ଯୁଗଧର୍ମ ପ୍ରଚାର କରିଥିଲେ, ଭଗବାନ ନାମ ଉଚ୍ଚାରଣ କରାଇଥିଲେ। ତେଣୁ ସେଦିନ ଥିଲା ଗୋଟେ ଗ୍ରହଣ, ଚନ୍ଦ୍ରଗ୍ରହଣ ସମୟ ଥିଲା, ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣମୀ ତିଥି, କ'ଣ ଫର୍ଗଣ ମାସ ପୂର୍ଣ୍ଣମୀ ତିଥି ଚନ୍ଦ୍ରଗ୍ରହଣ ପଡ଼ିଥିଲା। ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗରେ ଆମର ହିନ୍ଦୁମାନେ ସବୁ ନଦୀରେ ବା ପୁଷ୍କରିଣୀରେ ବା ସମୁଦ୍ରରେ ସ୍ନାନ କରି ଭଗବାନ ନାମ କୀର୍ତ୍ତନ କରନ୍ତି। ଆମେ 2 ମିନିଟ୍ ନାମ କୀର୍ତ୍ତନ କରିବା, ତାପରେ ଆମେ କଥା କରିବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ,
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। Hare Krishna Hare Krishna 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 Hare Hare।
ଏଇଭଳି ଭାବରେ ଯୋଉ ଗ୍ରହଣ ଥିଲା ହିନ୍ଦୁମାନେ ସବୁ ଭଗବାନଙ୍କୁ ନାମ କୀର୍ତ୍ତନ କରୁଥିଲେ, ସ୍ନାନ କରିବା ପରେ ଏବଂ ନାମ କୀର୍ତ୍ତନ କରୁଥିଲେ। କିନ୍ତୁ ଯେଉଁମାନେ ଯବାନ ବ୍ୟକ୍ତିମାନେ ଯେଉଁ ମୁସଲମାନ ବ୍ୟକ୍ତିମାନେ ସେମାନେ ଥଟା କରି ଭଗବାନଙ୍କୁ ନାମ ନେଉଥିଲେ। ଏ ହିନ୍ଦୁମାନେ ଏଇଭଳି ଭାବରେ କୀର୍ତ୍ତନ କରୁଛନ୍ତି, ଏଭଳି ଥଟାରେ ନାମ ନେଉଥିଲେ। ତେଣୁ ମହାପ୍ରଭୁ ସମସ୍ତଙ୍କୁ ଏଇ ଭଗବାନ ନାମ କୀର୍ତ୍ତନ କରାଇଛନ୍ତି। କୌଣସି ସେ ବିଚାର କରିନାହାନ୍ତି, ସମସ୍ତଙ୍କୁ ଏଇ ନାମ ପ୍ରେମ ପ୍ରଦାନ କରିଛନ୍ତି ମହାପ୍ରଭୁ। ତେଣୁ ସେଇଭଳି ଭାବରେ ସାଙ୍କେତ୍ୟ ପାରିହାସ୍ୟ ସ୍ତୋଭଂ ଡ୍ରାମା ଯେଉଁ ରହୁଛି, ନାଟକ ଇତ୍ୟାଦି ରହୁଛି, ନାଟକରେ ମଧ୍ୟ ଯେଉଁମାନେ ରୋଲ୍ କରୁଛନ୍ତି, ସେ ନାରଦ ରୋଲ୍ କରୁଛି, ସେ ନାରାୟଣ ନାରାୟଣ ବି କହୁଛନ୍ତି। ଏ ସ୍ତୋଭଂ ଇଏ ମଧ୍ୟ ଗୋଟେ ନାମ ଭାଷ। ଏବଂ ହେଳାରେ ମଧ୍ୟ ଯଦି ଜଣେ ଭଗବାନଙ୍କର ନାମ ନେଉଛନ୍ତି, ସେମାନେ ମଧ୍ୟ ଭଗବାନଙ୍କର ପ୍ରେମ ପ୍ରାପ୍ତ ହେଉଛନ୍ତି। ଯେମିତି ଜଣେ ବର୍ଣ୍ଣନା କରାଯାଇଛି, ଉଦାହରଣ ଶାସ୍ତ୍ରରେ ରହିଛନ୍ତି, ଜଣେ ଯବାନ ବ୍ୟକ୍ତି ଯାଉଥିଲେ ଗୋଟେ ଜଙ୍ଗଲରେ, ସେଇ ସମୟରେ ଗୋଟେ ବାରାହା ତାକୁ ଆକ୍ରମଣ କଲା। ବାରାହା କହିଲେ ଯେଉଁ ଘୁଷୁରୀ, ବନ୍ୟ ଘୁଷୁରୀ, ସେ ଆକ୍ରମଣ କଲା। ଯଦି ଆକ୍ରମଣ କଲା ସେତେବେଳେ ସେ ହାରାମ କହିକି ମୃତ୍ୟୁବରଣ କଲା। କିନ୍ତୁ ଯେହେତୁ ସେ ରାମଙ୍କର ନାମ ନେଲା, ହାରାମରେ ରାମଙ୍କର ନାମ ରହିଛି, ସେଥିପାଇଁ ସେ ଭଗବାନ ରାମଙ୍କର ଧାମ ପ୍ରାପ୍ତ ହେଲା। ତେଣୁ ସେ ଯେଉଁ ଉପାୟରେ ଜଣେ ଭଗବାନଙ୍କର ନାମ ନିଅନ୍ତୁ, ସେମାନେ ମଧ୍ୟ ଭଗବାନଙ୍କର ପ୍ରେମ ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ କଳିଯୁଗର ଯୁଗଧର୍ମ, ଇଏ ହେଉଛି ଭଗବାନ ନାମ କୀର୍ତ୍ତନ। ଏ ନାମ କୀର୍ତ୍ତନ ମହାପ୍ରଭୁ ଆଜି 5 ବର୍ଷ ତଳେ ଆସି ଏ ନାମ ଯୁଗଧର୍ମ ପ୍ରଚାର କରି ଯାଇଛନ୍ତି। ଏବଂ ସେଇ ସେ ଆଦେଶ ଦେଇଛନ୍ତି ମହାପ୍ରଭୁ ଯେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା ଯେ ସେମାନେ ଜାଣିବେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ। ସେମାନେ ଜଣେ ଗୁରୁଙ୍କର ଆଶ୍ରୟ ନେଇ ସେଇ ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ଜୀବନଯାପନ କରିବେ। ଆପଣ ଯିଏ ଯାହା କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟ କିଏ ବନ୍ଦ କରୁନାହାନ୍ତି, ସେଇ କାର୍ଯ୍ୟ କରନ୍ତୁ, ଭଗବାନଙ୍କର ନାମ ନିଅନ୍ତୁ। ଯେଉଁ ଖାଦ୍ୟ ରୋଷେଇ କରି ଖାଉଛନ୍ତି ସେଇ ଖାଦ୍ୟ ଖାଆନ୍ତୁ, କିନ୍ତୁ ସେଇଟାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ, ଅର୍ପଣ କରି ସେ ଖାଦ୍ୟ ଖାଆନ୍ତୁ। ଏଇଭଳି ଭାବରେ ଜଣେ ଯଦି ଜୀବନଯାପନ କରିବେ ତାହେଲେ ତାଙ୍କର ଜୀବନ ସାର୍ଥକ ହେବ। ଏବଂ ଖାଲି ନିଜ ଜୀବନ ସାର୍ଥକ କଲେ ହେବ, ସାର୍ଥକ କଲେ ହେବ ନାହିଁ, ସେମାନେ ଅନ୍ୟର ଉପକାର କରିବେ। ଜନ୍ମ ସାର୍ଥକ କରିକର ପର ଉପକାର। ଉପକାର କିଭଳି ଆମେ କରିବା ନା ମହାପ୍ରଭୁ କହିଛନ୍ତି, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ। ଆମେ ଯାହାକୁ ଦେଖିବା ତାଙ୍କୁ ଏଇ ଭଗବାନ କଥା କହିବା, କିଛି ନହେଲେ ଭଗବାନଙ୍କର ମହାମନ୍ତ୍ର କହିବା। ଏବଂ ଏଇଟା ଦ୍ୱାରା କ'ଣ ହେବ, ଆମେ କହିବା ଆମର କିଛି ଜ୍ଞାନ ନାହିଁ, ଭଗବାନ ବିଷୟରେ କହିବା ପାଇଁ ଆମର ଜ୍ଞାନ ନାହିଁ। ଭଗବାନ କହିଲେ ଆମର ଆଜ୍ଞା, ମହାପ୍ରଭୁ କହିଲେ ମୁଁ ଆଜ୍ଞା ପ୍ରଦାନ କରୁଛି, ମୁଁ ନିର୍ଦ୍ଦେଶ ଦେଉଛି, ମୁଁ ଆଦେଶ ଦେଉଛି, ତୁମେ ଗୁରୁ ହୁଅ ଏବଂ ଏ ଦେଶକୁ ଉଦ୍ଧାର କର। ତେଣୁ ଏଇ ଆଦେଶରେ ପ୍ରଭୁପାଦ ମହାରାଜ ଯାଇକିରି ପୃଥିବୀରେ ଆମେରିକାରେ ଯାଇ ଏ ଭଗବାନଙ୍କର ନାମ ପ୍ରଚାର କଲେ। ଭଗବାନଙ୍କର ଯେଉଁ ଗୀତା ଭାଗବତ ସବୁ ଶାସ୍ତ୍ର ରହିଛି ସେ ଶାସ୍ତ୍ରକୁ ପ୍ରଦାନ କଲେ। ଆଜି ସାରା ପୃଥିବୀବାସୀ ଏଇସବୁର ଉପଯୋଗ କରି ତାଙ୍କ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ସେମାନେ ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଆଜିର ପବିତ୍ର ତିରୋଭାବ ତିଥି ଉପଲକ୍ଷେ ଆମର ବାବାଜୀଙ୍କର ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କର ତିଥି ଉପଲକ୍ଷେ ଆମେ ତାଙ୍କର ଆମେ ଦେଖୁଛେ ତାଙ୍କର ସେ ଏଇଭଳି ଭାବରେ ଯେଉଁଟା ଆଶ୍ରମ କରିଥିଲେ, ଭଗବାନ ଭଜନ କରୁଥିଲେ, ବା ଯେଉଁ ପୁରୀବାସୀମାନେ ଆସି ଭଗବାନ ପ୍ରସାଦ ପ୍ରାପ୍ତ ହେଉଥିଲେ, ଭଗବାନ ଭଜନରେ ଭାଗ ନେଉଥିଲେ, ନିଶ୍ଚିନ୍ତ ଭାବରେ ସେମାନଙ୍କ ଜୀବନ ଧନ୍ୟ ହୋଇଛି। ତେଣୁ ବିଶେଷ ଭାବରେ ତାଙ୍କର ଗୁଣଗାନ କରିବା ପାଇଁ ଆମେ ମାଧୁରୀ ବାବାଙ୍କୁ ଏବଂ ଅନ୍ୟ ଯେଉଁମାନେ ଅଛନ୍ତି ତାଙ୍କ ବିଷୟରେ ଜ୍ଞାନ ତାଙ୍କ ବିଷୟରେ ତାଙ୍କର ରହିଛି କିଛି କ'ଣ ଅନୁଭୂତି ରହିଛି ସେମାନେ ବର୍ଣ୍ଣନା କରିବେ, ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ନନ୍ଦ କି ଦାୟୀ ଗୋର ବ୍ରହ୍ମାନନ୍ଦୀ।